ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ନ୍ୟାୟପାଳିକାରେ ଆଞ୍ଚଳିକ ଭାଷାରେ କାର୍ଯ୍ୟ ସମ୍ପାଦନ ହେବା ଆବଶ୍ୟକ କହିଲେ ରାଷ୍ଟ୍ରପତି। ଅଦାଲତରେ ଆତ୍ମୀୟତାର ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱାରୋପ। ଭୁବନେଶ୍ୱରରେ ନବନିର୍ମିତ ନ୍ୟାୟିକ ଅଦାଲତ ଅଟ୍ଟାଳିକାକୁ କଲେ ଉଦ୍ଘାଟନ। କେନ୍ଦୁଝରରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା ପାଇଁ ଲୋକସଭାରେ ଦାବି ଉପସ୍ଥାପନ କଲେ ସାଂସଦ ଅନନ୍ତ ନାୟକ। ଭାରତୀୟ ସାଙ୍କେତିକ ଭାଷା ଲାଗି ପିଏମ୍ ଇ ବିଦ୍ୟା ଡିଟିଏ ଚ୍ୟାନେଲ୍ର ଆସନ୍ତାକାଲି ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ଚଳିତ ବର୍ଷ ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାରର 7ଟି ବିଭାଗରେ ଓଡ଼ିଶା ମନୋନୀତ। ନ୍ୟାୟପାଳିକାରେ ଆଞ୍ଚଳିକ ଭାଷାରେ କାର୍ଯ୍ୟ ସମ୍ପାଦନ ହେବା ଆବଶ୍ୟକ। ଏହା ସାଧାରଣ ଲୋକଙ୍କ ଆଇନ ସାକ୍ଷରତା ବୃଦ୍ଧିରେ ସହାୟକ ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭୁବନେଶ୍ୱରରେ ଆଜି ରାଷ୍ଟ୍ରପତି ନବନିର୍ମିତ ନ୍ୟାୟିକ ଅଦାଲତ ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ବିଳମ୍ବରେ ମିଳୁଥିବା ନ୍ୟାୟ ନ୍ୟାୟ ନ ମିଳିବା ସହ ସମାନ। କୋର୍ଟରେ ମାମଲାର ଶୁଣାଣି ସମୟରେ ବାରମ୍ଭାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଜରୁରୀ। ରାଷ୍ଟ୍ରପତି ଅଦାଲତରେ ଆତ୍ମୀୟତାର ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରାଯାଉଛି। ଏହାଦ୍ୱାରା ନ୍ୟାୟ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଗ୍ରାମ୍ୟ ନ୍ୟାୟାଳୟକୁ ଆହୁରି ବ୍ୟାପକ କରିବା ପାଇଁ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ନ୍ୟାୟ ପ୍ରଦାନର ବିଳମ୍ବ ହେଲେ ନ୍ୟାୟପ୍ରାର୍ଥୀ ବ୍ୟକ୍ତି ପାଇଁ ତାହା ନ୍ୟାୟ ନ ପାଇବା ସହିତ ସମାନ। ଜଷ୍ଟିସ୍ ଡିଲେଡ୍ ଇଜ୍ ଜଷ୍ଟିସ୍ ଡିନାଏଡ୍। ଉକ୍ତିଟି ଏହି ଦୃଷ୍ଟିରୁ ପ୍ରାସଙ୍ଗିକ। କଲ୍ଚର୍ ଅଫ୍ ଆଡ୍ଜନ୍ମେଣ୍ଟ ଦ୍ୱାରା ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟ କଚେରୀକୁ ଦୌଡ଼ିବା ପାଇଁ ସେମାନଙ୍କର ଅର୍ଥବଳ ବା ଲୋକବଳ ନଥାଏ। ସୁତରାଂ ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଚ୍ଛେଦ ପଡ଼େ ତାହାକୁ ଆପଣମାନେ ପ୍ରାଥମିକତା ଦେବେ ବୋଲି ମୁଁ ଆଶା କରୁଛି। ବିଚାରପତି ଏବଂ ଆଇନଜୀବୀମାନଙ୍କ ସହଯୋଗରେ କଲ୍ଚର୍ ଅଫ୍ ଆଡ୍ଜନ୍ମେଣ୍ଟକୁ ବନ୍ଦ କରାଯାଇପାରିବ ଏବଂ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ଏ ଦିଗରେ ଆପଣମାନେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଆଶା ପୋଷଣ କରୁଛି।
ରାଷ୍ଟ୍ରପତି କହିଛନ୍ତି, ଦେଶରେ ଗତ ଜୁଲାଇ ପହିଲାରୁ ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ସମୟୋପଯୋଗୀ ପଦକ୍ଷେପ। ଏଥିରେ ଦଣ୍ଡ ଅପେକ୍ଷା ନ୍ୟାୟ ପ୍ରଦାନକୁ ଗୁରୁତ୍ୱ ଦେବା ସକାରାତ୍ମକ ଦୃଷ୍ଟିଭଙ୍ଗୀ। ରାଷ୍ଟ୍ରପତି ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଆଲୋଚନା କରି ଆଇନ କ୍ଷେତ୍ରରେ ଅଧିକ ମହିଳା ଯୋଗଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂଙ୍କ ସମେତ ଅନ୍ୟ ବିଚାରପତି ଓ ଆଇନଜୀବୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 40ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଉତ୍ସବରେ 2022 ଓ 2023 ଶିକ୍ଷାବର୍ଷ ପାଇଁ ବିଭିନ୍ନ ବିଭାଗରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପଦକ, ପୁରସ୍କାର ଓ ଡିଗ୍ରୀ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଆସନ୍ତାକାଲି ସକାଳେ ଭୁବନେଶ୍ୱର ଏଜି ଛକରେ ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଏହାପରେ ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା ପାଇଁ ସାଂସଦ ଅନନ୍ତ ନାୟକ ଲୋକସଭାରେ ଦାବି କରିଛନ୍ତି। ଲୋକସଭାରେ ଆଜି ଏହି ପ୍ରସଙ୍ଗ ଉପସ୍ଥାପନ କରି ଶ୍ରୀ ନାୟକ କହିଛନ୍ତି, ରାଜ୍ୟର ମୋଟ ଖଣିଜ ଉତ୍ପାଦନରେ କେନ୍ଦୁଝରର ପ୍ରାୟ 28% ଯୋଗଦାନ ରହିଆସିଛି। ଖଣିଜ ସମ୍ପଦର ଉଚିତ ବ୍ୟବହାର ଓ ପରିଚାଳନା ପାଇଁ ଏହି ସଂସଦୀୟ କ୍ଷେତ୍ରରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା କରାଯିବା ଆବଶ୍ୟକତା ରହିଛି। ଏହାଦ୍ୱାରା ସ୍ଥାନୀୟ ଜନଜାତି ବର୍ଗର ଯୁବକଙ୍କୁ ନିଜ ଅଞ୍ଚଳରେ ରୋଜଗାର ମିଳିପାରିବ। କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟକୁ ସାଂସଦ ଶ୍ରୀ ନାୟକ ଅନୁରୋଧ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭାରତୀୟ ସାଙ୍କେତିକ ଭାଷା ପାଇଁ ପିଏମ୍ ଇ ବିଦ୍ୟା ଡିଟିଏ ଚ୍ୟାନେଲ୍ର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ସାମିଲ ହେବେ। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହା ମାଧ୍ୟମରେ ଶ୍ରବଣ ବାଧିତ ପିଲା, ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ସମେତ ଶ୍ରବଣ ବାଧିତଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ଏଥିରେ ଭାଗ ନେଇପାରିବେ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ସମାବେଶୀ ଶୈକ୍ଷିକ ବାତାବରଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସାଙ୍କେତିକ ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୁମ୍ବାଇର ଆଜାଦ ମୈଦାନଠାରେ ଦେବେନ୍ଦ୍ର ଫଡ଼ନାବିସ୍ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଏକନାଥ ସିନ୍ଧେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ। ମୁମ୍ବାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆମାନେ ସ୍ୱାଗତ ଜଣାଇଥିଲେ। ରାଜ୍ୟର 6,291 ଏକର ଗୋଚର ଜମି ଜବରଦଖଲକାରୀଙ୍କ କବଳରେ ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ପ୍ରକାଶ କରିଛନ୍ତି। ସଦସ୍ୟ ସାରଦା ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି 21 ଜିଲ୍ଲାରେ ଏହିସବୁ ଜମି ଜବରଦଖଲକାରୀଙ୍କ କବଳରେ ରହିଛି। ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ 1,432 ଏକର ଜମି ଜବରଦଖଲରେ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ 2 ସୁନାଖଣିର ସନ୍ଧାନ ମିଳିଛି ବୋଲି ଖଣି ଓ ଇସ୍କାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାରେ କହିଛନ୍ତି। ସଦସ୍ୟ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଦେବଗଡ଼ ଜିଲ୍ଲାର ଆଡ଼ାସ ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଛି। ଭାରତୀୟ ଭୂବିଜ୍ଞାନ ସଂସ୍ଥା ଦ୍ୱାରା ଏହି ଅନୁସନ୍ଧାନ କାର୍ଯ୍ୟ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ଜାତୀୟ ପଞ୍ଚାୟତ ପୁରସ୍କାର 2024 ଓଡ଼ିଶାକୁ 7 ବିଭାଗରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା 11 ତାରିଖରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ବିଭାଗରେ ଗଞ୍ଜାମ ଜିଲ୍ଲା କେଳୁଆପଲ୍ଲୀ ଓ ଶହପୁରକୁ ସୁସ୍ଥ ପଞ୍ଚାୟତ ଓ ସ୍ୱାବଲମ୍ବୀ ଭିତ୍ତିଭୂମି ପଞ୍ଚାୟତ ପୁରସ୍କାର ମିଳିବ। ସେହିଭଳି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ବିଭାଗରେ ଛତ୍ରପୁର ପଞ୍ଚାୟତ ସମିତି ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ଓ କୋରାପୁଟ ଜିଲ୍ଲା ପରିଷଦକୁ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ମିଳିବ। ସୁନ୍ଦରଗଡ଼ ଜିଲ୍ଲା କଶିର ଗ୍ରାମ ପଞ୍ଚାୟତକୁ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଓ କେନ୍ଦ୍ରିକେଲା ଗ୍ରାମ ପଞ୍ଚାୟତକୁ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ଦିଆଯିବ। ଏହାସହ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି। ବୌଦ୍ଧ ସହରର ବାପୁଜୀନଗର ପୁଷ୍କରିଣୀରେ ଏନ୍ଡିଆର୍ଏଫ୍ ପକ୍ଷରୁ ସମ୍ଭାବ୍ୟ ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଓ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇଦେବା ସମ୍ପର୍କରେ ଏନ୍ଡିଆର୍ଏଫ୍ ଯବାନମାନେ କୌଶଳ ପ୍ରଦର୍ଶନ କରି ଲୋକମାନଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଏନ୍ସିସି କ୍ୟାଡେଟ୍, ପୁଲିସ୍, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ। ମୃତ୍ତିକା ସଂରକ୍ଷଣ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି। 2013 ମସିହାରେ ଜାତିସଂଘ ସାଧାରଣ ପରିଷଦ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନର ପ୍ରସ୍ତାବକୁ ଗ୍ରହଣ କରି ପ୍ରତିବର୍ଷ ଡିସେମ୍ବର 5 ବିଶ୍ୱ ମୃତ୍ତିକା ଦିବସ ପାଳନ ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିଲା। 2014 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ମୃତ୍ତିକା କ୍ଷୟକୁ ରୋକିବା ଏବଂ କୃଷି କାର୍ଯ୍ୟରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଜି ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଆନୁକୂଲ୍ୟରେ ମୃତ୍ତିକାରେ ଯତ୍ନ ମାପ ତଦାରଖ ପରିଚାଳନା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସ୍ୱାସ୍ଥ୍ୟ ସଚେତନତା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ହିତାଧିକାରୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ ସମେତ କୃଷି ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ଚାଷ ଜମିର ମୃତ୍ତିକା ପରୀକ୍ଷା କରିବା ସହ ଅନୁମୋଦିତ ସାର ଓ କୀଟନାଶକ ପ୍ରୟୋଗ କରି ଚାଷୀମାନେ ଆଶାନୁରୂପ ଫସଲ ଉତ୍ପାଦନ କରିପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର ଜିଲ୍ଲା କୃଷି କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମୃତ୍ତିକା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ମୃତ୍ତିକା ପରୀକ୍ଷାର ଉଦ୍ଦେଶ୍ୟ ଓ ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଆଗାମୀ 2 ପର୍ଯ୍ୟନ୍ତ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ। ନ୍ୟାୟପାଳିକାରେ ଆଞ୍ଚଳିକ ଭାଷାରେ କାର୍ଯ୍ୟ ସମ୍ପାଦନ ହେବା ଆବଶ୍ୟକ କହିଲେ ରାଷ୍ଟ୍ରପତି। ଅଦାଲତରେ ଆତ୍ମୀୟତାର ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱାରୋପ। ଭୁବନେଶ୍ୱରରେ ନବନିର୍ମିତ ନ୍ୟାୟିକ ଅଦାଲତ ଅଟ୍ଟାଳିକାକୁ କଲେ ଉଦ୍ଘାଟନ। କେନ୍ଦୁଝରରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା ପାଇଁ ଲୋକସଭାରେ ଦାବି ଉପସ୍ଥାପନ କଲେ ସାଂସଦ ଅନନ୍ତ ନାୟକ। ଭାରତୀୟ ସାଙ୍କେତିକ ଭାଷା ଲାଗି ପିଏମ୍ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ଆସନ୍ତାକାଲି ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ବର୍ଷ ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାରର 7ଟି ବିଭାଗରେ ଓଡ଼ିଶା ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।